ରାତି ଏବେ ତମେ ଡରସା କି ବୁତମାନଙ୍କୁ ତମେ ଡରସା କି ଉମାଗୁଣ ଚଢ଼େଇକି ଦେଖି ଆଚା ସେ ଚଢ଼େଇ ତମର ଘରେ ରାତି ବେଳେ ଆସି କାନ୍ଦିଲେ ସରି ଡରସା ତମର ବିରୋଧ ଲୋକମାନେ ତମକୁ ସାଇପ ଦେଲେ ସରି ସେ ଲୋକମାନଙ୍କୁ ଡରସା କି ନାହିଁ ମୋର ପାଖେ ଯେ ଡରସା କି ନାହିଁ ତମର ଜୀବନ ବେଳେ ଗାଦା ଗାଦା ଡର ମନାଇଛି ନାଇଁ କି ସେ ଡର ମନ୍ତିଅନି ତମକୁ ସାହସରେ ରହିବା ପାଇଁ ମୁଁ ଗୋଟେ କଥା କହିବି କି ଯେମିତିକି ସେ ବୟମନ ସବୁ ଦୂରଇଛି ସେଟା ପାଇଁ ଏବେ ଶୁନା ସେ କଥା ମୁଁ କହିବି ଯେତେ ସକତ ଆସିକରି ଆମର ଜୀବନରେ ଡରାଇବେ ନାହିଁ କି ତାତେ ଅନ୍ୟ ଅଧିକ ସକତ ଅଛି ଯୀଶୁ ମହାପ୍ରଭୁ ଯୀଶୁ ମହାପ୍ରଭୁ ଏତେ ସକତ ରହିଲା ଯେ ମଲୁଡୁଲା ଲୋକ ମିଶା ନିକ କର୍ତ୍ତି ରହିଲା ଜନ ଜନ ଲୋକ ବୈରା ରହିଲା ସେମାନଙ୍କୁ ମିଶା ଶୁଣବାକେ ମହାପ୍ରଭୁ କାନ ଦେଲାଇ ଦେଖି ନା ପାର୍ତି ରହିଲା କାଣା ମନକେ ମିଶା ମହାପ୍ରଭୁ ଦେଖବାକେ ଆଖି ଦେଲାଇ ଜନ ଲୋକମାନେ ଗୁଲା ରହିଲା ସେମାନଙ୍କୁ କଥା କହିବାକେ ମହାପ୍ରଭୁ ସଗତ ଦେଲାଇ ଆରି ଜନ ଜନ ଲୋକମାନେ ଚଟା ରହିଲା ସେମାନଙ୍କୁ ମିଶା ଇଣ୍ଡବାକେ ମହାପ୍ରଭୁ ସଗତ ଦେଲାଇ ଏନ୍ତାର କି ମରି ରହିଲା ଲୋକେ ମିଶା ମହାପ୍ରଭୁ ଉଠାଇଲାଇ ଓ ଏ ମରଣଟା ନନି ମିଶା ଯୀଶୁ ମହାପ୍ରଭୁ ସଗତ ଲଚେ କାଛେ ଏ ମହାପ୍ରଭୁ।